ആകാശവാണി. ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, କୃଷକମାନଙ୍କ ଜୀବନଶୈଳୀ ଏବଂ ରୋଜଗାର ବୃଦ୍ଧି କରିବା ପାଇଁ 13,966 କୋଟି ଟଙ୍କା ବ୍ୟୟ ଅଟକଳରେ 7ଟି ଯୋଜନାକୁ କ୍ୟାବିନେଟ୍ କଲା ଅନୁମୋଦନ. ତିନିଦିନିଆ ମହାରାଷ୍ଟ୍ର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲେ ବିଜେପି ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କୃଷି ବୀମା ପାଣ୍ଠି ଓ କୃଷି ନିବେଶ ପୋର୍ଟାଲର ଆସନ୍ତାକାଲି କରିବେ ଶୁଭାରମ୍ଭ ଏବଂ ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ବାଧାପ୍ରାପ୍ତ. କୃଷକମାନଙ୍କ ଜୀବନଶୈଳୀ ଏବଂ ରୋଜଗାରକୁ ବୃଦ୍ଧି କରିବା ପାଇଁ କ୍ୟାବିନେଟ୍ 13,966 କୋଟି ଟଙ୍କା ବ୍ୟୟ ଅଟକଳରେ 7ଟି ଯୋଜନାକୁ ଅନୁମୋଦନ କରିଛି. ଏହି ଯୋଜନା ମଧ୍ୟରେ 2,817 କୋଟି ଟଙ୍କା ବ୍ୟୟରେ ଡିଜିଟାଲ୍ କୃଷି ମିଶନକୁ ଅନୁମୋଦନ କରାଯାଇଛି. ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି. ସେ କହିଛନ୍ତି, କୃଷି ପାଇଁ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଭଳି ଡିଜିଟାଲ୍ କୃଷି ମିଶନ ବିକଶିତ କରାଯାଉଛି. ମୋଟ 3,979 କୋଟି ଟଙ୍କା ବ୍ୟୟରେ ଖାଦ୍ୟ ଓ ପୋଷଣ ନିରାପତ୍ତା ପାଇଁ ଫସଲ ବିଜ୍ଞାନକୁ କ୍ୟାବିନେଟ୍ ଅନୁମୋଦନ କରିଛି. ସେହିଭଳି 2,291 କୋଟି ଟଙ୍କା ବ୍ୟୟରେ କୃଷି ଶିକ୍ଷା ପରିଚାଳନା ଓ ସାମାଜିକ ବିଜ୍ଞାନକୁ ସୁଦୃଢ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି. 1,702 କୋଟି ଟଙ୍କା ବ୍ୟୟରେ ସ୍ଥାୟୀ ପ୍ରାଣୀ ସମ୍ପଦ ସ୍ୱାସ୍ଥ୍ୟ ଉତ୍ପାଦନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିବା ସହ 860 କୋଟି ଟଙ୍କା ବ୍ୟୟରେ ଉଦ୍ୟାନ କୃଷିର ସ୍ଥାୟୀ ବିକାଶକୁ ମଞ୍ଜୁରୀ ମିଳିଛି. କେନ୍ଦ୍ର କ୍ୟାବିନେଟ୍ 1,202 କୋଟି ଟଙ୍କା ବ୍ୟୟରେ କୃଷି ବିଜ୍ଞାନ କେନ୍ଦ୍ର ଏବଂ 1,115 କୋଟି ଟଙ୍କା ବ୍ୟୟରେ ପ୍ରାକୃତିକ ସମ୍ପଦ ପରିଚାଳନାକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛି. 18,036 କୋଟି ଟଙ୍କା ବ୍ୟୟରେ 2ଟି ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ମୁମ୍ବାଇ ଓ ଇନ୍ଦୋର ମଧ୍ୟରେ ସର୍ବନିମ୍ନ ରେଳ ସଂଯୋଗ ପ୍ରଦାନ କରୁଥିବା 309 କିଲୋମିଟର ଲମ୍ବା ନୂତନ ଲାଇନ୍ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛି. 2028-29 ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି. ଗୁଜରାଟର ସାନନ୍ଦଠାରେ ସେମି କଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ କାୟନ୍ ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍ର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି. ଉଚ୍ଚମାନର ସେମି କଣ୍ଡକ୍ଟର ଇକୋସିଷ୍ଟମ ବିକଶିତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି. 3,300 କୋଟି ଟଙ୍କା ବିନିଯୋଗରେ ଏହି ପ୍ରସ୍ତାବିତ ୟୁନିଟ୍ ସ୍ଥାପନ କରାଯିବ. ଏହି ୟୁନିଟ୍ ଦୈନିକ 60 ଲକ୍ଷ ଚିପ୍ ଉତ୍ପାଦନ କରିବାର କ୍ଷମତା ରଖୁଥିବା ଜଣାପଡ଼ିଛି. ଏଥିରୁ ଶିଳ୍ପଭିତ୍ତିକ, ଅଟୋମୋବାଇଲ୍, ବୈଦ୍ୟୁତିକ ଯାନ, ବୈଦ୍ୟୁତିକ ଉପକରଣ, ଟେଲିକମ୍ ଏବଂ ମୋବାଇଲ୍ ଫୋନ୍ ଆଦିରେ ଏହି ଚିପ୍ ବ୍ୟବହାର କରାଯିବ। ଭାରତରେ ସେମି କଣ୍ଡକ୍ଟର ଏବଂ ଡିସ୍ପ୍ଲେ ଉତ୍ପାଦନ ଇକୋସିଷ୍ଟମର ବିକାଶ ପାଇଁ 2021 ଡିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଯେଉଁଥିରେ ମୋଟ 76,000 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। 4ଟି ସେମି କଣ୍ଡକ୍ଟର ୟୁନିଟ୍ର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଏଥିରେ ପ୍ରାୟ 1,50,000 କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ଆକଳନ କରାଯାଇଛି। ଏହି ୟୁନିଟ୍ଗୁଡ଼ିକର ସମୁଦାୟ ଉତ୍ପାଦନ କ୍ଷମତା ଦୈନିକ ପ୍ରାୟ 7 କୋଟି ଚିପ୍ସ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ମହାରାଷ୍ଟ୍ର ଗସ୍ତରେ ଯାଇ କୋହ୍ଲାପୁରରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ସେଠାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେଠାରେ ପହଞ୍ଚିବା ପରେ କରବୀର ନିବାସିନୀ ଶ୍ରୀ ମହାଲକ୍ଷ୍ମୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସହଯୋଗ ମାଧ୍ୟମରେ ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସଠିକ୍ ଭାବେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଦେଶର ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ମହାରାଷ୍ଟ୍ରର କୋହ୍ଲାପୁରର ୱାରଙ୍ଗନଗଡ଼ଠାରେ ଶ୍ରୀ ବାରଣା ମହିଳା ସମବାୟ ମଲ୍ଟି ଇଣ୍ଡଷ୍ଟ୍ରି ଗ୍ରୁପ୍ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ସେ ଏହା କହିଛନ୍ତି। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ। ପୁଣେରେ ସିମ୍ବାୟୋସିସ୍ ଆନ୍ତର୍ଜାତିକ ଡିମ୍ଡ ବିଶ୍ୱବିଦ୍ୟାଳୟର 21ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଆସନ୍ତାକାଲି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ମୁମ୍ବାଇରେ ମହାରାଷ୍ଟ୍ର ବିଧାନ ପରିଷଦର ଶତବାର୍ଷିକୀ ସମାରୋହରେ ମଧ୍ୟ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଯୋଗଦେବେ। ଏହି ଗସ୍ତର ଶେଷ ଦିନ ଆସନ୍ତା ବୁଧବାର ରାଷ୍ଟ୍ରପତି ଲାତୁରର ଉଦୟଗିରିସ୍ଥିତ ବୁଦ୍ଧ ବିହାର ଉଦ୍ଘାଟନ କରିବା ସହ ଶାସନ ଆପ୍ଲାଧାରୀ ଏବଂ ମୁଖ୍ୟମନ୍ତ୍ରୀ ମାଝି ଲାଡ୍କି ବାହିନ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଯୋଗଦେଇ କହିଛନ୍ତି, ବିଜେପି ହେଉଛି ଏକମାତ୍ର ଦଳ ଯିଏ ଭାରତୀୟ ସମ୍ଭିଧାନରେ ଅନ୍ତର୍ଭୁକ୍ତ ମୂଲ୍ୟବୋଧ ଅନୁଯାୟୀ କାର୍ଯ୍ୟ କରୁଛି। ଶ୍ରୀ ମୋଦି ଦେଶର ପ୍ରଧାନ ସେବକ ଏବଂ ସମସ୍ତ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣା ଓ ଆଦର୍ଶ ବୋଲି ସେ କହିଛନ୍ତି। ଯେତେବେଳେ ବି ଦଳକୁ ତାଙ୍କର ଆବଶ୍ୟକତା ପଡ଼ିବ, ପ୍ରଧାନମନ୍ତ୍ରୀ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ସଂଗଠନ ପାଇଁ ଉପସ୍ଥିତ ରହିବାକୁ ସୁନିଶ୍ଚିତ କରିଛନ୍ତି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ବିଜେପି କେବଳ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ନୁହେଁ, ବରଂ ଏକ ବୃହତ ଗଣତାନ୍ତ୍ରିକ ଦଳ। ବିଜେପି ଭଳି ସ୍ୱଚ୍ଛତା ଓ ସଚ୍ଚୋଟତାର ସହ ଅନ୍ୟ କୌଣସି ଦଳ ନିଜର ସଦସ୍ୟତା ଅଭିଯାନ ପରିଚାଳନା କରନ୍ତି ନାହିଁ। 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ବିଜେପି ହେଉଛି ମାଧ୍ୟମ ବୋଲି ଶ୍ରୀ ଶାହା କହିଛନ୍ତି। ଦଳର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଆମ ଦଳର କର୍ମୀମାନେ ପ୍ରତିଶ୍ରତିକୁ କାର୍ଯ୍ୟରେ ପରିଣତ କରିବା ଦରକାର, ସେଥିପାଇଁ ବିଜେପି ବିଶ୍ୱର ସବୁଠାରୁ ବିଶ୍ୱସନୀୟ ରାଜନୈତିକ ଦଳ ଭାବେ ଉଭା ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସନ୍ତାକାଲି କୃଷି ବୀମା ପାଣ୍ଠି ଏବଂ କୃଷି ନିବେଶ ପୋର୍ଟାଲର ଶୁଭାରମ୍ଭ କରିବେ। ମନ୍ତ୍ରୀ ଶ୍ରୀ ଚୌହାନ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ଏବଂ ରାଜ୍ୟମାନଙ୍କୁ କୃଷି ଭିତ୍ତିଭୂମି ପାଣ୍ଠି ଏଆଇଏଫ୍ ଉତ୍କର୍ଷ ପୁରସ୍କାର ପ୍ରଦାନ କରିବେ। ଏହି ସମାରୋହରେ ରାଷ୍ଟ୍ରମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟ ଓ ବ୍ୟାଙ୍କର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ପୁରସ୍କାର ସମାରୋହ ଅନ୍ୟ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ପ୍ରେରଣା ଦେବା ସହ ଯୋଜନାର ସାମଗ୍ରିକ ସଫଳତାରେ ଯୋଗଦାନ ବୃଦ୍ଧି କରିବ। ଏହି କୃଷି ଭିତ୍ତିଭୂମି ପାଣ୍ଠି ଏଆଇଏଫ୍ ଯୋଜନା 2022ରେ କୃଷି ଅମଳ ପରବର୍ତ୍ତୀ ପରିଚାଳନା ଭିତ୍ତିଭୂମି ଏବଂ କୃଷକମାନଙ୍କ ପାଇଁ କୃଷି ଯନ୍ତ୍ରପାତି ଯୋଗାଇ ଦେବାକୁ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍ ପାରାଅଲମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ଅବନୀ ଲେଖାରାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ସେ ଚଳିତ ପାରାଅଲମ୍ପିକ୍ସରେ ଉତ୍ତମ ପ୍ରଦର୍ଶନ କରିଛନ୍ତି ଏବଂ ଆଗକୁ ମଧ୍ୟ ସେ ଏହି ଧାରା ବଜାୟ ରଖିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଦିଲ୍ଲୀ ଏମ୍ସ ପକ୍ଷରୁ 39ତମ ଜାତୀୟ ଚକ୍ଷୁଦାନ ସପ୍ତାହ ଅବସରରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଚକ୍ଷୁ ବ୍ୟାଙ୍କ ଅଧ୍ୟକ୍ଷା ଡକ୍ଟର ରାଧିକା ଟଣ୍ଡନ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରି କର୍ଣ୍ଣିଆ ପ୍ରତିରୋପଣର ଗୁରୁତ୍ୱ ଏବଂ ଜନସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆକାଶବାଣୀ ସମ୍ଭାଦଦାତାଙ୍କ ସହ କଥାବାର୍ତ୍ତା କରି ଡାକ୍ତର ଟଣ୍ଡନ ଚକ୍ଷୁଦାନକୁ ନେଇ ସୃଷ୍ଟି ହୋଇଥିବା ଅନ୍ଧବିଶ୍ୱାସ ବିରୁଦ୍ଧରେ ସମସ୍ତଙ୍କୁ ସଚେତନ କରାଇଥିଲେ। ମହାରାଷ୍ଟ୍ରର ମରାଠାୱାଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଏହି ବର୍ଷା ବିପ୍ପାତ ଯୋଗୁଁ ଫସଲହାନି ଘଟିଛି। ରାଜ୍ୟର ପରଭଣି, ନାନ୍ଦେଡ, ବିଡ, ଜଲାନ ଓ ହିଙ୍ଗୁଲି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ରାସ୍ତା ଓ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବାକୁ ସେନା ଏବଂ ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। ସେହିପରି ତେଲଙ୍ଗାନାରେ ମଧ୍ୟ ପ୍ରବଳ ବର୍ଷାରେ 16 ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡି ଶ୍ରୀଧର ବାବୁ ହାଇଦ୍ରାବାଦରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ରାଜ୍ୟ ସରକାର ରିଲିଫ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଛନ୍ତି। କୃଷକମାନଙ୍କ ଜୀବନଶୈଳୀ ଏବଂ ରୋଜଗାର ବୃଦ୍ଧି କରିବା ପାଇଁ 13,966 କୋଟି ଟଙ୍କା ବ୍ୟୟ ଅଟକଳରେ 7ଟି ଯୋଜନାକୁ କ୍ୟାବିନେଟ୍ କଲା ଅନୁମୋଦନ। ତିନିଦିନିଆ ମହାରାଷ୍ଟ୍ର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲେ ବିଜେପି ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମହାରାଷ୍ଟ୍ର ଓ ତେଲଙ୍ଗାନାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ବାଧାପ୍ରାପ୍ତ।